ఆకాశవాణి సంవాద పొడుచుంది చందన్ ఘోష్. ముఖ్య సంవాదం. గుజరాట్ర శ్రీ స్వామినారాయణ మందిరర 200వ వార్షిక ఉత్సవకు ఆజి సంబోధన కరివే ప్రధానమంత్రి నరేంద్ర మోదీ. ସୁପ୍ରିମକୋର୍ଟର 51ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ବିଚାରପତି ସଞ୍ଜୀବ ଖାନ୍ନା. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର. ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ COP29 ଆଜିଠାରୁ ଆରମ୍ଭ ହେବ ଆଜରବୈଜାନଠାରେ, ଏବଂ ସେଣ୍ଟ ଜର୍ଜ ପାର୍କଠାରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ 3 wicketରେ ପରାସ୍ତ ହେଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗୁଜରାଟର ଭାଟତାଲସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର 200ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଅବସରରେ ଶ୍ରୀ ମୋଦି ସମବେତ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଅନେକ ଦଶନ୍ଧି ଧରି ଲୋକଙ୍କ ମଧ୍ୟରେ ସାମାଜିକ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ସହାୟକ ହୋଇଛି। ବିଚାରପତି ସଞ୍ଜୀବ ଖାନ୍ନା ଆଜି ସୁପ୍ରିମକୋର୍ଟର 51ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥପାଠ କରାଇବେ। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗତକାଲି ଦେଶର ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ଆଜି ଜଷ୍ଟିସ୍ ଖାନ୍ନା ଦାୟିତ୍ୱ ଗ୍ରହଣ କରିବେ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ 1960 ମଇ ମାସ 14 ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ସଞ୍ଜୀବ ଖାନ୍ନା 1983 ଦିଲ୍ଲୀ ବାର୍ କାଉନ୍ସିଲ୍ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ଦିଲ୍ଲୀର 30,000 କମ୍ପ୍ଲେକ୍ସସ୍ଥିତ ଜିଲ୍ଲା ଅଦାଲତ ଓ ପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଟ୍ରିବ୍ୟୁନାଲ୍ରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ। 2005 ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ହାଇକୋର୍ଟରେ ପ୍ରଥମେ ଅତିରିକ୍ତ ବିଚାରପତି ଏବଂ 2006 ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 2019 ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ଇଲେକ୍ଟୋରାଲ୍ ବଣ୍ଡ ଯୋଜନାର ଉଚ୍ଛେଦ ଓ ଇଭିଏମ୍ ବ୍ୟବହାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦବୀରେ 6 କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ପର୍ଯ୍ୟାୟରେ 43 ବିଧାନସଭା ଆସନ ଲାଗି ଆସନ୍ତା 13 ଦିନ ଭୋଟ୍ ଗ୍ରହଣ କରାଯିବ। ଏ ସମ୍ପର୍କରେ ଆମ ସମ୍ଭାଦଦାତା ଜଣାଇଛନ୍ତି, ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ବରିଷ୍ଠ ନେତୃବୃନ୍ଦ ପ୍ରଚାରକୁ ସରଗରମ କରିବା ସହିତ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 12:30 ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ସମର୍ଥନରେ ଷଢ଼େଇକଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିତ୍ୟପୁରଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବେ। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ପାନ୍କି ଓ ଛତରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2 ପୃଥକ୍ ପୃଥକ୍ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି ବରିଷ୍ଠ ଜେଏମ୍ଏମ୍ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆଜି ହସନାବାଦ, ଷଢ଼େଇକଳା, ଇଚ୍ଛାଗଡ଼ ଓ ସିଲି ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପୃଥକ୍ ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେବେ। ଏତଦ୍ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଭାୱାନାଥପୁର, ପାଲାମୋ, ହସନାବାଦ, ଡାଲ୍ଟନଗଞ୍ଜ ଓ ପାନ୍କି ବିଧାନସଭା ମଣ୍ଡଳୀରେ ପ୍ରଚାର କରିବେ। ସେହିଭଳି ଦଳର ବରିଷ୍ଠ ନେତା ତଥା ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ବିଜେପି ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ସପକ୍ଷରେ ଆଜି ଘାଟଶିଲା ବିଧାନସଭା ମଣ୍ଡଳୀର ସର୍କସ୍ ମଇଦାନଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆସାମର 5 ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଉପନିର୍ବାଚନରେ ମୋଟ 34 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାମାଗୁଡ଼ି ବିଧାନସଭା ଆସନ ଲାଗି 11 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଢୋଲାଇ ଓ ବଙ୍ଗାଇଗାଓଁରୁ 8 ଲେଖାଏଁ, ବେହାଲିରୁ 4, ସିଡ୍ଲିରୁ 3 ପ୍ରାର୍ଥୀ ଏହି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। 10 ଉର୍ଦ୍ଧ୍ୱ ମତଦାତା ଆସନ୍ତା 13 ଦିନ ଏହିସବୁ ଆସନ ଲାଗି ନିଜର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବେ। ଏନ୍ଡିଏ ଓ କଂଗ୍ରେସ ସମସ୍ତ 5 ଯାକ ଆସନରୁ ପ୍ରାର୍ଥୀ ଦେଇଛନ୍ତି। ଏନ୍ଡିଏ ପକ୍ଷରୁ ବିଜେପି 3 ଆସନ ଲାଗି ପ୍ରାର୍ଥୀ ଦେଇଥିବାବେଳେ ଆସାମ ଗଣପରିଷଦ ଓ ୟୁପିପିଏଲ୍ 1 ଲେଖାଏଁ ଆସନ ଲାଗି ନିଜ ନିଜ ପ୍ରାର୍ଥୀ ଦେଇଛନ୍ତି। ଏଥିଲାଗି ଏନ୍ଡିଏ, କଂଗ୍ରେସ ଓ ବିପିଏଫ୍ର ବରିଷ୍ଠ ନେତୃବୃନ୍ଦ ରୋଡ୍ ଶୋ, ଜନସମାବେଶ ତଥା ଘରକୁ ଘର ବୁଲି ଜନସାଧାରଣଙ୍କୁ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି। ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର 29ତମ ଅଧିବେଶନ ଆଜିଠାରୁ ଆଜରବୈଜାନର ବାକୁଠାରେ ଆରମ୍ଭ ହେବ। ପ୍ରାୟ 2 ସପ୍ତାହ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଦେଶଗୁଡ଼ିକର ସୁରକ୍ଷା ଲାଗି ଆର୍ଥିକ ଲକ୍ଷ୍ୟ ହାସଲ ଉପରେ ଏହି ଅଧିବେଶନରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି COP29 ସମ୍ମିଳନୀରେ ଭାରତ ସମେତ ପ୍ରାୟ 200 ଦେଶ ଯୋଗ ଦେଉଛନ୍ତି। ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋ ଭାରତ ଗସ୍ତରେ ଆସି ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ ରୁଷ ବ୍ୟବସାୟିକ ଫୋରମ ବୈଠକରେ ଶ୍ରୀ ମାନ୍ତୁରୋ ଯୋଗଦେବେ। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ରୁଷ ବ୍ୟବସାୟିକ ଫୋରମ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି ବୋଲି ଡକ୍ଟର ଜୟଶଙ୍କର ଉଲ୍ଲେଖ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ବାୟୁ ପ୍ରଦୂଷଣ, ଏହାର ପ୍ରଭାବ ଓ ପ୍ରଶମନ। ସଫଦରଜଙ୍ଗ ହସ୍ପିଟାଲର ପ୍ରଫେସର ଡାକ୍ତର ନିରଜ ଗୁପ୍ତା ଏବଂ ବରିଷ୍ଠ ପରିବେଶବିତ୍ ମୁକୁଲ ସାନୱାଲ ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଆମର ବିଶେଷଜ୍ଞଙ୍କୁ ପଚାରିବାର ସୁଯୋଗ ପାଇପାରିବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆଜି ରାତି 9:30 ଟେଲିଫୋନ୍ ନମ୍ବର 011-234-2105 ଓ 011-233-1444 ଡାଏଲ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ବର 9289094044 ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ଆସ୍କ ଏୟାର ହାସ୍ଟ୍ୟାଗ୍ ସହ ନିଜ ପ୍ରଶ୍ନ ପୋଷ୍ଟ କରିପାରିବେ। ଭାରତୀୟ ସଡ଼କ କଂଗ୍ରେସର ବାର୍ଷିକ ଅଧିବେଶନ ଆଜି ରାୟପୁରଠାରେ ଉଦ୍ଯାପିତ ହେବ। ଗତ 8 ତାରିଖରୁ ଆରମ୍ଭ ହୋଇଥିବା ଏହି 4-ଦିନିଆ ଅଧିବେଶନରେ ସଡ଼କ ପରିବହନ କ୍ଷେତ୍ର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଏଥିସହିତ ସଡ଼କର ମାନ ବୃଦ୍ଧି କରାଯିବା ସହିତ ଦୁର୍ଘଟଣା ହ୍ରାସ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ଅଧିବେଶନରେ ଗୁରୁତ୍ୱ ଦିଆଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଗତ 3 ବର୍ଷ ମଧ୍ୟରେ ଦେଶରେ ଘଟିଥିବା ବିଭିନ୍ନ ସଡ଼କ ଦୁର୍ଘଟଣାର ତଥ୍ୟକୁ ଭିତ୍ତି କରି କେନ୍ଦ୍ର ସରକାର ବ୍ଲାକ୍ କରିଡର ଓ ହ୍ୱାଇଟ୍ କରିଡର ଚିହ୍ନଟ କରିଛନ୍ତି। ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ସେହିଭଳି ଯେଉଁସବୁ ସ୍ଥାନରେ କୌଣସି ଦୁର୍ଘଟଣା ହୋଇନାହିଁ ସମ୍ପୃକ୍ତ ଅଞ୍ଚଳକୁ ହ୍ୱାଇଟ୍ କରିଡର ଭାବେ ନାମିତ କରାଯାଇଛି। ସଡ଼କ ସୁରକ୍ଷା ଲାଗି ବିଭିନ୍ନ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। କ୍ରିକେଟ୍। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କଠାରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଘରୋଇ ଦଳ ଭାରତକୁ 3 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 124 ରନ୍ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ 39 ରନ୍ କରିଥିବା ବେଳେ ଅକ୍ସର ପଟେଲ 27 ଓ ତିଲକ ବର୍ମା 20 ରନ୍ ସଂଗ୍ରହ କରିଥିଲେ। 125 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା 19 ଓଭରରେ 7 ୱିକେଟ୍ ହରାଇ 128 ରନ୍ କରିଥିଲା। ଦଳ ପକ୍ଷରୁ ଟ୍ରିଷ୍ଟାନ୍ ଷ୍ଟପ୍ସ 47 ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ 5 ୱିକେଟ୍ ଅକ୍ତିଆର କରିଛନ୍ତି। ଟ୍ରିଷ୍ଟାନ୍ ଷ୍ଟପ୍ସକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା 4-ଟିକିଆ T20 ସିରିଜ୍ ବର୍ତ୍ତମାନ 1-1 ରହିଛି। ଆସନ୍ତା ବୁଧବାର ଦିନ ସିରିଜ୍ର ତୃତୀୟ ମ୍ୟାଚ୍ ସେଞ୍ଚୁରିଆନ୍ଠାରେ ଖେଳାଯିବ। ମହିଳା ଏସିଆ ହକି ଚାମ୍ପିୟନ୍ସ ଟ୍ରଫି 2024 ପ୍ରତିଯୋଗିତା ଆଜିଠାରୁ ବିହାରର ରାଜଗୀରଠାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସନ୍ଧ୍ୟାରେ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ବିଭାଗକୁ ସୂଚନା ଦେଇ ବିହାର କ୍ରୀଡ଼ା ପ୍ରାଧିକରଣର ମହାନିର୍ଦ୍ଦେଶକ ରବୀନ୍ଦ୍ରନ ଶଙ୍କରନ୍ କହିଛନ୍ତି 10 ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଚୀନ, ଜାପାନ, ମାଲେସିଆ, କୋରିଆ, ଥାଇଲାଣ୍ଡ ଓ 6ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ବିହାରକୁ ପୂର୍ବ ଭାରତର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ସମ୍ମାନଜନକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗୁଜରାଟର ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର 200ତମ ବାର୍ଷିକ ଉତ୍ସବକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁପ୍ରିମକୋର୍ଟର 51ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିବେ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।